ବିଶେଷ ଭାବରେ ଚୈତନ୍ୟ ଭାଗବତରେ ବୃନ୍ଦାବନ ଦାସ ଠାକୁର ଯେତେବେଳେ ଚୈତନ୍ୟ ମହାପ୍ରଭୁଙ୍କ ଲୀଳା ବର୍ଣ୍ଣନା କରୁଥିଲେ ସେତେବେଳେ ସେ ନିତ୍ୟାନନ୍ଦ ପ୍ରଭୁଙ୍କର ଭାବରେ ଭାବିତ ହୋଇଥିଲେ ଆଉ ମହାପ୍ରଭୁଙ୍କର ଅନ୍ତଲୀଳା ସବୁ ବିସ୍ତାର ଭାବେ ବର୍ଣ୍ଣନା କରିନଥିଲେ। ତେଣୁ କୃଷ୍ଣଦାସ କବିରାଜ ଗୋସ୍ୱାମୀ ଯେତେବେଳେ ଯାଉଛନ୍ତି ବୃନ୍ଦାବନ ବାର୍ଦ୍ଧକ ବୟସରେ ଯାଇଛନ୍ତି, ସେଠି ବୃନ୍ଦାବନବାସୀମାନେ ତାଙ୍କୁ ଅନୁରୋଧ କରିଥିଲେ ଯେ ଆପଣ ଚୈତନ୍ୟ ମହାପ୍ରଭୁଙ୍କର ଅନ୍ତଲୀଳା ସବୁ ବିସ୍ତାର ଭାବେ ବର୍ଣ୍ଣନା କରନ୍ତୁ। ସେଥିପାଇଁ ଚୈତନ୍ୟ ଚରିତ୍ରାନ୍ତରେ ମହାପ୍ରଭୁଙ୍କର ବିଶେଷ ଭାବରେ ଯେଉଁ ଓଡ଼ିଶାରେ ମହାପ୍ରଭୁଙ୍କ ଗ୍ରହଣ ହୋଇଥିଲା 40 ବର୍ଷ, ସେ 40 ବର୍ଷ ଭିତରେ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି। ତେଣୁ ଯେଉଁ ସବୁ ଲୀଳା ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି ଚୈତନ୍ୟ ଚରିତ୍ରାନ୍ତ ଭାଗବତରେ, ସେସବୁ ଲୀଳା ସଂକ୍ଷେପରେ ବର୍ଣ୍ଣନା କରାଯାଇଛି ଚୈତନ୍ୟ ଚରିତ୍ରାନ୍ତରେ, ଏବଂ ଯେଉଁ ଲୀଳା ଚୈତନ୍ୟ ଭାଗବତରେ ସଂକ୍ଷେପରେ ବର୍ଣ୍ଣନା କରାଯାଇଛି ଚୈତନ୍ୟ ଚରିତ୍ରାନ୍ତରେ ତାହା ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି। 11,555 ଏହି ସମୁଦାୟ ଶ୍ଳୋକ ଅଛନ୍ତି ଚୈତନ୍ୟ ଚରିତ୍ରାନ୍ତରେ, ଏବଂ 3ଟି ଭାଗରେ ବିଭକ୍ତ କରାଯାଇଛି, ଆଦିଲୀଳା, ମଧ୍ୟଲୀଳା ଏବଂ ମନ୍ଦଲୀଳା। ଆଦିଲୀଳାରେ 19ଟି ପରିଚ୍ଛେଦ ରହିଛି, 19ଟି ଅଧ୍ୟାୟ ରହିଛି। ଏହି ଅଧ୍ୟାୟମାନଙ୍କରେ ମହାପ୍ରଭୁଙ୍କର ଲୀଳା ଯେଉଁ ନବଦ୍ୱୀପରେ ସବୁ ହୋଇଥିଲା ସେସବୁ ବର୍ଣ୍ଣନା କରାଯାଇଛି, ଏବଂ ମଧ୍ୟଲୀଳାରେ ମହାପ୍ରଭୁଙ୍କର ପୁରୀରେ ଯେଉଁ ରହିଲେ ଜଗନ୍ନାଥ ପୁରୀରେ ଗ୍ରହଣ ହୋଇଥିଲା ଭଗବାନଙ୍କର, ବିଭିନ୍ନ ଭାବରେ ସେ ରହିଥିଲେ ଯେଉଁ ସ୍ଥାନ ଗମ୍ଭୀରା ମଠ, ସେ ମଠ ବର୍ତ୍ତମାନ ମଧ୍ୟ ଅଛନ୍ତି। ଆପଣମାନେ ଗଲେ ଦେଖିବେ ମହାପ୍ରଭୁଙ୍କର ଯେଉଁ କମଣ୍ଡଳୁ ତାଙ୍କର ପାଠ ଏସବୁ ସେ ରହିଛି ସେ ମନ୍ଦିରରେ, ଏବଂ ସେଠି ସେ 24 ବର୍ଷ କାଳ ରହି ଲୀଳା କରିଥିଲେ। ତା ଯୋଗୁଁ 8 ବର୍ଷ ଦାକ୍ଷିଣାତ୍ୟ ଉତ୍ତର ଇତ୍ୟାଦି ଗମନ କରିଥିଲେ, ବୃନ୍ଦାବନ ଇତ୍ୟାଦି ଗମନ କରିଥିଲେ, ବାକି 16 ବର୍ଷ ସେ ସେଇ ପୁରୀରେ ଅବସ୍ଥାନ କରିଥିଲେ। ତେଣୁ ସେସବୁ ଲୀଳାକୁ ମଧ୍ୟଲୀଳା ଏବଂ ଅନ୍ତଲୀଳାରେ ବର୍ଣ୍ଣନା କରାଯାଇଛି। ତେଣୁ ଏଠାରେ 16 ଅଧ୍ୟାୟରେ ଭଗବାନଙ୍କର ବାଲ୍ୟଲୀଳା ଏବଂ ଯୌବନ ଲୀଳା ଏ ସଂକ୍ଷେପରେ ବର୍ଣ୍ଣନା କରାଯାଉଛି 16 ଅଧ୍ୟାୟରେ। ତେଣୁ ଏଠାରେ କୁହାଯାଉଛି ମହାପ୍ରଭୁ ଯେତେବେଳେ ପାଠ ପଢ଼ିବାକୁ ଗଲେ ଗଙ୍ଗାଦାସ ପଣ୍ଡିତଙ୍କର ଟୋଲରେ ତାଙ୍କର ଯାଇକି ଶିକ୍ଷା କଲେ। ଆପଣମାନେ ନବଦ୍ୱୀପ ପରିକ୍ରମା ଆସନ୍ତା କାଲିଠୁ ଆରମ୍ଭ ହେବ, 28 ତାରିଖ କାଲି 28 ତାରିଖ କାଲିଠୁ ନବଦ୍ୱୀପରେ ଆରମ୍ଭ ହେଉଛି ନବଦ୍ୱୀପ ପରିକ୍ରମା। 7 ଦିନ ଧରି ନବଦ୍ୱୀପ ପରିକ୍ରମା ହେଉଛି ପ୍ରତିବର୍ଷ। ସେଠି ଆପଣମାନେ ଦେଖିବେ ଗଙ୍ଗାଦାସଙ୍କର ଟୋଲ ରହିଛି ଯେଉଁଠି ମହାପ୍ରଭୁ ଶିକ୍ଷା କରିଥିଲେ। ତେଣୁ ମହାପ୍ରଭୁ ଯେମିତି ଭଗବାନ କୃଷ୍ଣଚନ୍ଦ୍ର ଯେତେବେଳେ ଶିକ୍ଷା କରିବା ପାଇଁ ଯାଇଛନ୍ତି ଉଜ୍ଜୟିନୀ ଯାଇଛନ୍ତି, ସାନ୍ଦିପନୀ ମହୁଙ୍କ ପାଖରେ ପାଠ ପଢ଼ିଛନ୍ତି, 64 ଦିନରେ 64 କଳା ସେ ହାସଲ କରିଦେଇଛି। ଥରେ ଯାହା କହିବେ ଗୁରୁଦେବ ସେସବୁ ମନେ ରଖିଦେଇଥିଲେ। ତେଣୁ ସେହିଭଳି ଭାବରେ ମହାପ୍ରଭୁ ଚୈତନ୍ୟ ମହାପ୍ରଭୁ ଗଙ୍ଗାଦାସଙ୍କ ପାଖରୁ ଯାହା ସବୁ ଶିକ୍ଷା କରୁଥିଲେ ସବୁ ମନେ ରଖିଦେଉଥିଲେ। ଛୋଟ ପିଲା ଥିଲେ ମଧ୍ୟ ତାଙ୍କର ଯେଉଁମାନେ ସିନିୟର ପିଲାମାନେ ଅଛନ୍ତି ତାଙ୍କୁ ସେ ବାହାରି ଦେଉଥିଲେ ଶାସ୍ତ୍ରରେ ସବୁ ଫାଙ୍କି ଗୋଟେ ରହିଛି ଫାଙ୍କି, ସେ ତତ୍ତ୍ୱକୁ ସିଦ୍ଧାନ୍ତକୁ କ'ଣ ତାକୁ ସିଦ୍ଧାନ୍ତକୁ ତାକୁ ସମାଧାନ କରିବେ ପୁଣି ତାକୁ ଖଣ୍ଡନ ମଧ୍ୟ କରିବେ, ତାକୁ ଫାଙ୍କି ବୋଲି କୁହାଯାଉଛି। ଚୈତନ୍ୟ ମହାପ୍ରଭୁ ସେଥିରେ ବହୁତ ପ୍ରସିଦ୍ଧ ଥିଲେ, ଯେଉଁ କଥା ଶାସ୍ତ୍ର କଥାକୁ ସେ ତାକୁ ଠିକ୍ ବୋଲି କହିବେ ଏବଂ ଭୁଲ ବୋଲି ମଧ୍ୟ କହିଦେବେ। ମହାପ୍ରଭୁଙ୍କର ବିଚକ୍ଷଣ ପଣ୍ଡିତ ମହାପ୍ରଭୁଙ୍କ ସ୍ୱୟଂ ଭଗବାନ ସମସ୍ତ ଜ୍ଞାନ ତାଙ୍କର ରହିଛି, ତାଙ୍କଠାରୁ ଆମେ କିଛି ଜ୍ଞାନ ପ୍ରାପ୍ତ ହେଉଛେ। ମତ ସ୍ମୃତି ଜ୍ଞାନ ଅପହଞ୍ଚ, ଆମେ ଯେଉଁ ଯେତେ ବଡ଼ ଜ୍ଞାନୀ ବ୍ୟକ୍ତି ହେଲେ ମଧ୍ୟ ସେ ଯେଉଁ ଜ୍ଞାନ ପ୍ରାପ୍ତ ହେଉଛି ସେସବୁ ଜ୍ଞାନ ଭଗବାନଙ୍କରୁ ଆସୁଛି, ଏବଂ ବୈଜ୍ଞାନିକମାନେ ମଧ୍ୟ କହିଛନ୍ତି ଏ ଯେଉଁ ଜ୍ଞାନ ଯେଉଁମାନେ ସେମାନେ ବିଭିନ୍ନ ପ୍ରକାର ଉଦ୍ଭାବନ ସବୁ କରୁଛନ୍ତି ସେଇଟା ବି ସେମାନେ କହୁଛନ୍ତି ଶତକଡ଼ା 90% ହେଉଛି କଠିନ ପରିଶ୍ରମ, 99% ପର୍ସପିରେସନ, ଆଉ 1% ହେଉଛି ଇନ୍ସପିରେସନ, ଗୋଟେ ପ୍ରେରଣା ସେମାନେ ପାଉଛନ୍ତି। ସେ ପ୍ରେରଣାଟା କେଉଁଠୁ ପାଉଛନ୍ତି ସେମାନେ ଜାଣିନାହାନ୍ତି, କିନ୍ତୁ ସେ ପ୍ରେରଣା ଗୋଟେ ରହିଛି ବୋଲି ସେମାନେ ସ୍ୱୀକାର କରୁଛନ୍ତି। ତେଣୁ ସମସ୍ତଙ୍କର ଯେଉଁ ଜ୍ଞାନ ରହିଛି ଭଗବାନ ସେ ଜ୍ଞାନ ପ୍ରଦାନ କରନ୍ତି, ସମସ୍ତଙ୍କ ହୃଦୟରେ ଭଗବାନ ରହିଛନ୍ତି, ଭଗବତ ଗୀତା ପଞ୍ଚମ ଅଧ୍ୟାୟରେ ଭଗବାନ କହିଛନ୍ତି ଏ ସର୍ବସଚ୍ଚା ବୁଦ୍ଧି ସନ୍ନିବିଷ୍ଟ ମତ ସ୍ମୃତି ଜ୍ଞାନ ନବୋହାଞ୍ଚ ଭଗବାନ ସମସ୍ତଙ୍କ ହୃଦୟ ରହିଛନ୍ତି ଏବଂ ଭଗବାନ ଠାରୁ ସ୍ମୃତି ଆସୁଛି ଜ୍ଞାନ ଆସୁଛି ଏବଂ ବିସ୍ମୃତି ମଧ୍ୟ ଆସୁଛି ତେଣୁ ମହାପ୍ରଭୁ ଛୋଟ ପିଲା ଥିଲେ ମଧ୍ୟ ଜୁନିୟର କ୍ଲାସରେ ଥିଲେ ମଧ୍ୟ ତାଙ୍କର ସିନିୟର ଷ୍ଟୁଡେଣ୍ଟ ମାନଙ୍କୁ ସବୁ ପରାସ୍ତ କରିଦେଉଥିଲେ ତେଣୁ ଅଳ୍ପ ବର୍ଷରେ ସେ ସବୁ ଶିକ୍ଷା ଗ୍ରହଣ କରିକିରି ତାପରେ ସେ ନିଜେ ଶିକ୍ଷା ଦେବାକୁ ଆରମ୍ଭ କଲେ ଏବଂ ନିମାଇ ପଣ୍ଡିତ ତାଙ୍କ ନାମ ଥିଲା ପ୍ରସିଦ୍ଧ ନିମାଇ ପଣ୍ଡିତ ନିମାଇ ପଣ୍ଡିତ ଏତେ ପ୍ରସିଦ୍ଧ ହୋଇଯାଇଥିଲେ ତାଙ୍କର ଟୋଲରେ ଯେଉଁ କରିଥିଲେ ସବୁ ପିଲାମାନେ ସବୁ ସେଇଠିକି ଆସୁଥିଲେ ଆଉ ଖୁବ୍ କ୍ୱଚିତ ପିଲା ଯାଉଥିଲେ ଅନ୍ୟ ଟୋଲ ମାନଙ୍କୁ ମହାପ୍ରଭୁଙ୍କର ରହିଛି ଆକର୍ଷଣ ରହିଛି କୃଷ୍ଣ କହିଲେ ସମସ୍ତଙ୍କୁ ସେ ଆକର୍ଷଣ କରନ୍ତି ଏବଂ ମହାପ୍ରଭୁ ମଧ୍ୟ ସେଇଭଳିଆ ସମସ୍ତଙ୍କୁ ଆକର୍ଷଣ କରୁଥିଲେ ଏବଂ ମହାପ୍ରଭୁଙ୍କ ବିଚକ୍ଷଣ ପଣ୍ଡିତ ରହିଛି ସବୁ ପ୍ରକାର ବ୍ୟବହାର ଇତ୍ୟାଦି ସବୁଥିରେ ସମସ୍ତେ ଆକର୍ଷିତ ହେଇକି ଆସନ୍ତି ମହାପ୍ରଭୁଙ୍କ ସୌନ୍ଦର୍ଯ୍ୟ ଗୌରବର୍ଣ୍ଣ ଆଜାଦ ପଣ୍ଡିତ ଗୁରୁ ତାଙ୍କର ମହାପୁରୁଷର ଚିହ୍ନ ସବୁ ରହିଥିଲା ମହାପ୍ରଭୁଙ୍କର ତେଣୁ ଏସବୁ ଦେଖି ସମସ୍ତେ ଆକର୍ଷିତ ହେଇକି ତାଙ୍କୁ ଆସରେ ପାଠ କରିବା ତେଣୁ ମହାପ୍ରଭୁ କିଛି ବର୍ଷ ସେଠି ପଢ଼ିଲା ପରେ ବାଂଲାଦେଶ ଯାଇଛନ୍ତି ବଙ୍ଗ ବାଙ୍ଗଲା ପ୍ରଥମ ସ୍ଥାନ ଆମର ଯେଉଁ ରହିଛି ଢାକା ତା ଯାହା କୁହନ୍ତି ଢାକା ନା କ'ଣ ସେଟା କୁହନ୍ତି ସେଟା ପୂର୍ବବଙ୍ଗ ନା ପଶ୍ଚିମବଙ୍ଗ ଆମର ୱେଷ୍ଟ ବେଙ୍ଗଲ ବାଂଲାଦେଶ ବାଂଲାଦେଶ ଏବଂ ଆମର ଯେଉଁ ରହିଛି ପଶ୍ଚିମବଙ୍ଗ ଏଇଠି ଗୋଟିଏ ବଙ୍ଗଳା ଥିଲା ଲର୍ଡ କର୍ଜନ ଯେଉଁ ଆସିଥିଲେ 1905 ନା ସେ ତାକୁ ଡିଭାଇଡ୍ କରିଥିଲେ ପୂର୍ବବଙ୍ଗ ପଶ୍ଚିମବଙ୍ଗ ହେଇଥିଲା ତେଣୁ ତା ପୂର୍ବରୁ ସେଇ ପୂର୍ବବଙ୍ଗ ଯେଉଁ ବର୍ତ୍ତମାନ ରହିଛି ସେଇ ପୂର୍ବବଙ୍ଗକୁ ମହାପ୍ରଭୁ ଯାଇଥିଲେ ପାଠ ପିଲାମାନଙ୍କୁ ଶିକ୍ଷା ଦେବା ପାଇଁ ତେଣୁ ସେଇଠି ସବୁ ଯେତେବେଳେ ଯାଇଛନ୍ତି ନିମାଇ ପଣ୍ଡିତ ସେଠି ପ୍ରସିଦ୍ଧି ମାନେ ସବୁ ଖ୍ୟାତି ଆସିଗଲା ମହାପ୍ରଭୁ ଆସିଛନ୍ତି ନିମାଇ ପଣ୍ଡିତ ଆସିଛନ୍ତି ତେଣୁ ବହୁତ ପିଲାମାନେ ସବୁ ଆସି ତାଙ୍କ ପାଖରେ ଅଧ୍ୟୟନ କରୁଥିଲେ ଏବଂ ଜଣେ ଥିଲେ ତପନ ମିଶ୍ର ବୋଲି ଜଣେ ବହୁତ ବିଦ୍ୱାନ ବ୍ରାହ୍ମଣ ଥିଲେ ଯିଏକି ସମସ୍ତ ବୈଦିକ ଶାସ୍ତ୍ର ସେ ଜାଣିଛନ୍ତି କିନ୍ତୁ ବୈଦିକ ଶାସ୍ତ୍ର ଜାଣିକି ମଧ୍ୟ ବୈଦିକ ଶାସ୍ତ୍ରର ଯେଉଁ ଅନ୍ତିମ ଲକ୍ଷ୍ୟ ସାଧ୍ୟ ସାଧନ ସେ ଜାଣିପାରୁନଥିଲେ କ'ଣ ଆମର ଜୀବନର ଲକ୍ଷ୍ୟ ଆମେ କେମିତି ସେ ଜୀବନର ଲକ୍ଷ୍ୟକୁ ପ୍ରାପ୍ତ ହେବା ଏସବୁ ସିଦ୍ଧାନ୍ତ ସେ ପ୍ରାପ୍ତ ହୋଇପାରୁନଥିଲେ କାରଣ ବହୁତ କଥା ରହିଛି ଭଜନ୍ତି ତତ୍ତ୍ୱ ଜ୍ଞାନ ମଧ୍ୟ ବ୍ରହ୍ମେତି ପରମାତ୍ମା ଦିଦି ଭଗବାନ ଶବ୍ଦ ତତ୍ତ୍ୱବିତ୍ମାନେ ତତ୍ତ୍ୱକୁ ଏହିଭଳି ଭାବରେ ନିର୍ଣ୍ଣୟ କରିଛନ୍ତି ବ୍ରହ୍ମ ପରମାତ୍ମା ଭଗବାନ କିଏ ହେଉଛନ୍ତି ବ୍ରହ୍ମ ଶ୍ରେଷ୍ଠ କିଏ ହେଉଛନ୍ତି ପରମାତ୍ମା ଶ୍ରେଷ୍ଠ କିଏ ହେଉଛନ୍ତି ଭଗବାନ ଶ୍ରେଷ୍ଠ ତେଣୁ କିଏ ଶ୍ରେଷ୍ଠ କେବେ ଜାଣିଲା ସାଧ୍ୟ ସାଧନ ସେ ଜାଣିପାରୁନଥିଲେ ତେଣୁ ଆଗରୁ ବର୍ଣ୍ଣନା କରାଯାଇଛି ସେ ରାତିରେ ଗୋଟେ ସ୍ୱପ୍ନ ଦେଖିଲେ ଯେ ଯେଉଁ ଆସୁଛନ୍ତି ବ୍ରାହ୍ମଣ ଯେ ନିର୍ଣ୍ଣୟ ପଣ୍ଡିତ ତାଙ୍କ ପାଖକୁ ଯାଇ ତୁମେ ଜିଜ୍ଞାସା କଲେ ତୁମ ଜିଜ୍ଞାସାର ସମାଧାନ ପ୍ରାପ୍ତ ହେବ ତେଣୁ ସେ ଯାଇ ମହାପ୍ରଭୁଙ୍କ ପାଖକୁ ଯାଇଥିଲେ ନିର୍ଣ୍ଣୟ ପଣ୍ଡିତ ପାଖକୁ ଯାଇଥିଲେ ନିର୍ଣ୍ଣୟ ପଣ୍ଡିତ କହିଲେ ତୁମେ ଭଗବାନଙ୍କ ନାମ କର ଭଗବାନଙ୍କ ହରେ କୃଷ୍ଣ ହରେ
କୃଷ୍ଣ 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 ହରେ ହରେ
ହରେ ରାମ ହରେ ରାମ 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 ଏଇ ଦ୍ୱାରା ତୁମେ ସମସ୍ତ ସାଧ୍ୟ ସାଧନ ବିଷୟରେ ଜ୍ଞାନ ପ୍ରାପ୍ତ ହୋଇପାରିବ ତାଙ୍କୁ ମହାମନ୍ତ୍ର ପ୍ରଦାନ କରି ତାଙ୍କୁ ପଠେଇଥିଲେ କାଶୀକୁ ପଠେଇଥିଲେ ପରେ ଯେତେବେଳେ ମହାପ୍ରଭୁ ଯିବେ କାଶୀକୁ ସେଠି ବାରଣାସୀକୁ ସେଠି ସେ ଯେତେବେଳେ ସନାତନ ଗୋସ୍ୱାମୀଙ୍କୁ ଶିକ୍ଷା ଦେବେ ସେ ସମୟରେ ତପନ ସଜାଇ ମହାପ୍ରଭୁଙ୍କର ଶିକ୍ଷା ଗ୍ରହଣ କରିବେ ତେଣୁ ଏହିଭଳି ଭାବରେ ବଙ୍ଗବାସୀମାନଙ୍କୁ ଭଗବାନଙ୍କ ନାମ ପ୍ରଦାନ କରି ତାଙ୍କୁ ଭକ୍ତ କରିକି ତାଙ୍କୁ ପାଠ ପଢ଼େଇକିରି ତାଙ୍କୁ ପଣ୍ଡିତ କରିକିରି ସେମାନଙ୍କର ବହୁତ ହିତ ସାଧନ କରେ ତେଣୁ କୃଷ୍ଣାସ୍ୱାମୀ କହୁଛନ୍ତି ଏଇ ମତ ବଙ୍ଗେ ଲୋକେ କହିଲା ମହାହିତ ପ୍ରକୃତରେ ଆମେ ଜାଣୁନେ ଆମର ହିତଟା କେଉଁଟା ଯେମିତି ସନାତନ ଗୋସ୍ୱାମୀ ମହାପ୍ରଭୁଙ୍କର ଯେତେବେଳେ ଯାଇଥିଲେ ଶରଣରେ ସେ କହିଥିଲେ ଆପଣ ହିତାହିତ କିଛୁ ନା ଜାଣି ଗ୍ରାମ ବ୍ୟବହାର ପଣ୍ଡିତ ଦାୟୀ ସତ୍ୟମାନ ପ୍ରକୃତିରେ ଆମର କେଉଁଥିରେ ମଙ୍ଗଳ ଆମର କେଉଁଥିରେ ହିତ ହେବ ସେଇଟା ଆମେ ଜାଣିନୁ ପ୍ରକୃତିରେ ଆମେ ହେଉଛେ କ'ଣ ଆମେ ଏଇଥିରେ ଏଇଥିରେ ହିତ ହେବ ଆମେ ଯଦି ଅଧିକ ରୋଜଗାର କରିବା ଅଧିକ ଉପଭୋଗ କରିବା ଇଏ ଆମର ହିତ ହେବ କିନ୍ତୁ ପ୍ରକୃତିରେ ସେଇଟା ଆମର ହିତ ନୁହଁ କାରଣ ଆମେ ଏ ଶରୀର ନୁହଁ, ଶତକଡ଼ା 99% ଲୋକ ନିଜକୁ ଶରୀର ବୋଲି ଭାବିକିରି ଶରୀରର ଆବଶ୍ୟକତା ନିଜର ଆବଶ୍ୟକତା ବୋଲି ଭାବନ୍ତି। ଶରୀର ହିତ ଯେଉଁଟା ଆବଶ୍ୟକତା ସେଇଟା ଭାବୁ ନିଜ ହେଉଛି ଆମର ଆବଶ୍ୟକତା ବା ଆମର ହିତ ହେଉଛି ଏଥିରେ, କିନ୍ତୁ ପ୍ରକୃତରେ ଆମେ ତ ଶରୀର ନୁହଁ। ଆଉ ଶରୀରର ହିତରେ ଆମର କେଉଁଠି ହିତ ହେବ? ସନାତନ ଗୋସ୍ୱାମୀ ଯିଏକି ସେ ସମୟରେ ବିଦ୍ୱାନ ପଣ୍ଡିତ ବ୍ୟକ୍ତି ଥିଲେ, ଦାକ୍ଷିଣାତ୍ୟରେ ସେ ଜନ୍ମ ଗ୍ରହଣ କରିଥିଲେ ମଧ୍ୟ ଉତ୍ତରରେ ଯେଉଁ ପଶ୍ଚିମବଙ୍ଗର ଯେଉଁ ରାଜା ହୁସେନ ଶାହା ସେ ତାଙ୍କୁ ଦାକ୍ଷିଣାତ୍ୟରେ ନେଇକି ତାକୁ ପ୍ରଧାନମନ୍ତ୍ରୀ କରିଥିଲେ, ଏତେ ବିଦ୍ୱାନ ବ୍ୟକ୍ତି ଥିଲେ। ସିଏ ଯେତେବେଳେ ମହାପ୍ରଭୁ ଯାଉଛନ୍ତି ସିଏ କହୁଛନ୍ତି ଆପଣଙ୍କର ହିତ ହିତକୁ କିଛି ନ ଜାଣି, ମୋର ପ୍ରକୃତିରେ କେଉଁଥିରେ ହିତ ଅଛି କେଉଁଟା ଅହିତ ସେଟା ମୁଁ ଜାଣିନି। ଗ୍ରାମ୍ୟ ବ୍ୟବହାର ପଣ୍ଡିତ ଦାୟୀ ସତ୍ୟମାନେ, ମୁଁ ବହୁତ ବିଦ୍ୱାନ ବ୍ୟକ୍ତି ବହୁତ ଶାସ୍ତ୍ର ଅଧ୍ୟୟନ କରିଛି, ତେଣୁ ସେଥିପାଇଁ ଲୋକମାନେ ମୋତେ ପଣ୍ଡିତ ବୋଲି କହୁଛନ୍ତି, ତେଣୁ ମୁଁ ଭାବୁଛି ପ୍ରକୃତରେ ମୁଁ ଜଣେ ବିଦ୍ୱାନ ପଣ୍ଡିତ। ପ୍ରକୃତ ପଣ୍ଡିତ କ'ଣ? ପ୍ରକୃତ ମୁଁ ତ ଜାଣିନି, ମୁଁ ନିଜେ କିଏ କେ ଆମି କେନେ ଆମାର ଜାରି ତାପତ୍ର ଏହା ନାହିଁ ଯେ ଆମେ କେମିତି ହିତ ନହେ, ମୁଁ ପ୍ରକୃତରେ କିଏ ମୁଁ ତ ଜାଣିନି, ଆଉ ମୁଁ କି ପଣ୍ଡିତ? ସେ ପ୍ରଭୁପାଦ ମହାରାଜ କହନ୍ତି ପଶ୍ଚିମବଙ୍ଗରେ ପଶ୍ଚିମବଙ୍ଗରେ ଆଗେ ଥିଲା ଆମର ଯେମିତି ଏଠି ରିକ୍ସା ଚଲାଉଛନ୍ତି ପେଡ଼ାଲରେ ଚଲାଉଛନ୍ତି ସେଠି କିନ୍ତୁ ଟାଣି ଟାଣିକି ନେବେ, ଏବେ ମଧ୍ୟ ଅଛି କହିଲେ ଅଛି। ଜଣେ ଥିଲେ ବ୍ରାହ୍ମଣ ପରିବାରର ସେ ଲୋକ, କିନ୍ତୁ ଯାହା ତାଙ୍କର ଅନ୍ୟ କୌଣସି ଉପାୟ ନଥିଲା ତେଣୁ ସେ ଠେଲା ଗାଡ଼ି ଧରି ଠେଲି ଟେଲିକିରି ନେଉଥିଲେ, ରିକ୍ସାରେ ଠେଲି ନେଉଥିଲେ। କିନ୍ତୁ ତାଙ୍କର ଗ୍ରାମର ଯେଉଁ ଲୋକ ତାକୁ କିଣିଥିଲେ ତାଙ୍କୁ ଦେଖିଲେ ସେ ପଣ୍ଡିତ ନମସ୍ତେ ପଣ୍ଡିତ ବୋଲି ତାଙ୍କୁ ଡାକନ୍ତି, ଯେହେତୁ ସେ ବ୍ରାହ୍ମଣ ବେଳେ ଜନ୍ମ ହେଇଛନ୍ତି ତାଙ୍କୁ କହୁଛନ୍ତି ପଣ୍ଡିତ ବୋଲି। କିନ୍ତୁ ଇଏ କ'ଣ କାର୍ଯ୍ୟ କରୁଛନ୍ତି? ଗୁପ୍ତା କହୁଛନ୍ତି ଗଧ ଗଳି ଯେମିତି କହୁଛନ୍ତି ଗୋଜ କହୁଛନ୍ତି ସିଏ ଗୋଟେ ଗୋଜ କହୁଛନ୍ତି, ଆଉ ତାର କି ପଣ୍ଡିତ? ତେଣୁ ପ୍ରକୃତରେ ଆମେ ଭାବୁଛେ ଏହା ବହୁତ ପଣ୍ଡିତ ବୋଲି ବିଦ୍ୱାନ ବ୍ୟକ୍ତି ବୋଲି, ଶାସ୍ତ୍ରର ଜ୍ଞାନ ରହିଛି ରହିଛି ଆମର ରହିଥିଲେ ଜାଣେ କେଶବ କାଶ୍ମୀରୀ ବହୁତ ବିଦ୍ୱାନ ବ୍ୟକ୍ତି, ସମସ୍ତ ପଣ୍ଡିତ ମାନଙ୍କୁ ସବୁ ହରେଇ ହରେଇକି ସେ ଆସୁଥିଲେ, ଆ ପରେ ସେଟା ବର୍ଣ୍ଣନା କରାଯିବ। କାରଣ ତାଙ୍କର ସେ ସରସ୍ୱତୀ ଦେବୀଙ୍କର କୃପା ପ୍ରାପ୍ତ ହୋଇଛନ୍ତି, ବହୁତ ବିଦ୍ୱତା ଅଛି, ବହୁତ ଜ୍ଞାନ ରହିଛି, ବହୁତ ସୁନ୍ଦର ସୁନ୍ଦର କବିତା ସେ ରଚନା କରିପାରନ୍ତି, ବହୁତ ସୁନ୍ଦର ଆଳଙ୍କାରିକ ଭାବରେ ଶାସ୍ତ୍ର ସବୁ ରଚନା କରିପାରନ୍ତି, ତେଣୁ ସବୁ ପଣ୍ଡିତ ମାନଙ୍କୁ ସବୁ ପରାସ୍ତ କରିକି ଆସୁଥିଲେ। କିନ୍ତୁ ଯେତେବେଳେ ନବଦୀପ ଆସିଲେ, ନବଦୀପରେ ଯେତେବେଳେ ନିମାୟନ ପଣ୍ଡିତଙ୍କ ସହିତ ତାଙ୍କର ଆଲୋଚନା ହେଲା, ସେହି ସମୟରେ ନିମାୟନ ପଣ୍ଡିତ ତାଙ୍କୁ କହିଲେ ଆମେ ଶୁଣିଛୁ ଆପଣ ବହୁତ ବିଦ୍ୱାନ ପଣ୍ଡିତ, ଆମେ ଏଇଠି ଗଙ୍ଗା ନଦୀ କୂଳରେ ବସିଛେ, ଏ ପିଲାମାନେ ସେ ପାଠ ପଢ଼ାଉଥିଲେ, ହେଲେ ଆପଣ ଗୋଟେ ଗଙ୍ଗା ନଦୀରେ ମହାତ୍ମା ଗାନ କରନ୍ତି, ବିଦ୍ୱାନ ବ୍ୟକ୍ତି ବହୁତ ବିଦ୍ୱତା ରହିଛି, ତେଣୁ ଏକଥା ଶୁଣିକିରି ବହୁତ ଖୁସି ହେଇକିରି ସେ ଗଙ୍ଗାଦେବୀଙ୍କର ମହିମା ବିଷୟରେ ମହତ୍ତମ ଗଙ୍ଗାୟା ଗଙ୍ଗାଦେବୀଙ୍କର ମହତ୍ତ୍ୱ ବିଷୟରେ 100 ଶ୍ଳୋକ ମାନେ କହିଦେଇଗଲେ, ବହୁତ ଶୀଘ୍ର ଶୀଘ୍ର କହିଗଲେ, କେଉଁଠି ଶ୍ଳୋକ ଲେଖା ହେଇନଥିଲା, ନିଜେ ରଚନା କରି ମନେ ମନେ ସାଙ୍ଗେ ସାଙ୍ଗେ କହିଲେ ଆଶୁ କବି, ତା ମଧ୍ୟ ଆଶୁ କବି ବହୁତ ଜ୍ଞାନ ରହିଛି ବିଦ୍ୱାନ ବ୍ୟକ୍ତି, ସେ ବିଦ୍ୱାନ ବ୍ୟକ୍ତି ସହିତ ନିଜର କବିତ୍ୱ ମଧ୍ୟ ରହିଛି, କାବ୍ୟ ସବୁ ରଚନା କରିଥିଲେ ସଙ୍ଗୀତ ଆକାରରେ ରଚନା କରିକି ବୋଲି ଦେଇଗଲେ, ମହତ୍ତମ ଗଙ୍ଗାୟା 100 ଶ୍ଳୋକ ବୋଲି ଦେଇଗଲେ। ତେଣୁ ସେ ଭାବୁଛନ୍ତି ମାନେ ମାନେ ଇଏ ତ ଛୋଟ ପିଲା, ଇଏ କ'ଣ ଜାଣିବ ହେଲା ମହତ୍ତ୍ୱ, ମୁଁ ଯେଉଁ କହିଲି ଇଏ ବହୁତ ସୁନ୍ଦର ସୁନ୍ଦର ଅଳଙ୍କାର ସବୁ ରହିଛି, ଅଳଙ୍କାର ଭାଷାରେ ରହିଛି, ଅଳଙ୍କାର ଜ୍ଞାନ ଯେଉଁମାନଙ୍କୁ ଅଛି ସେମାନେ ସବୁ ଜାଣିବେ, ଇଏ ତ ଛୋଟ ପିଲା, ଇଏ ପାଠ ପଢ଼ୁ ବ୍ୟାକରଣ ପଢ଼ାଉଛନ୍ତି। ଜୟ ଜଗନ୍ନାଥ ଶ୍ରୀ କୃଷ୍ଣ ବଳରାମ ଶ୍ରୀ ଜଗନ୍ନାଥ ବଳଦେବ ସୁବ୍ରହ୍ମଣ୍ୟ। ବ୍ୟାକରଣର ବହୁତ ଉର୍ଦ୍ଧ୍ୱରେ ଅଳଙ୍କାର, ତେଣୁ ସିଏ ମନେ ମନେ ଭାବୁଛନ୍ତି ଇଏ ଛୋଟ ପିଲା କ'ଣ ଜାଣିବ ଅଳଙ୍କାର ବିଷୟରେ, ସଂସ୍କୃତ ଯେଉଁ ରଚନା କରିଛି ଏସବୁ ସେ ନିଜେ ବହୁତ ନିଜକୁ ଗର୍ବ ରହିଛି ତାଙ୍କର। ତେଣୁ ମହାପ୍ରଭୁ ସେତେବେଳେ ତାଙ୍କୁ ନିମାୟନ ପଣ୍ଡିତ ବୋଲି କୁହାଯାଉଥିଲା, ଆମେ ମହାପ୍ରଭୁ ଆମ ପାଠ ପଶିଯାଉଛି, ତେଣୁ ନିମାୟନ ପଣ୍ଡିତ କ'ଣ କହିଲେ ତା ଦେହରେ ଗୋଟିଏ ଶ୍ଳୋକ ଉଦ୍ଧାର କରି କହିଲେ, ଗୋଟେ ଶ୍ଳୋକ ଶହେଟି ଶ୍ଳୋକରୁ ଗୋଟିଏ ଶ୍ଳୋକ ଉଦ୍ଧାର କରି କହିଲେ ହେଲେ ଏହି ଶ୍ଳୋକଟିର ଗୁଣ ଏବଂ ଦୋଷ ବର୍ଣ୍ଣନା କରନ୍ତୁ। ପ୍ରଥମେ ଯେତେବେଳେ ସାର କେଶବ ଦାସ ଶୁଣିଲେ ସେ ଶ୍ଳୋକଟି ସେତେବେଳେ ସେ ଆଶ୍ଚର୍ଯ୍ୟ ହେଇଗଲେ କହିଲେ ମୁଁ ତ ଏହି ଶ୍ଳୋକଟିରୁ କହିଲି ଘଣ୍ଟାଏ ଭିତରେ ଏହି ଶ୍ଳୋକକୁ ମୁଁ ବହୁତ ଶୀଘ୍ର ଶୀଘ୍ର କହିଥିଲି ଯାହା ବାହାର କରି କହିଲି ଗଲି ତାହେଲେ ଏ ଶ୍ଳୋକ ତ ଆଉ କେଉଁଠି ଲେଖା ହେଇନି ସବୁ ଶାସ୍ତ୍ର ନାହିଁ କେଉଁଥିରେ କାରଣ ଇଏ ପିଲା କେମିତି ମନେ ରଖିଲା ସେଟା ସେତିକି ଯେତେବେଳେ ଜାଣିଲେ ସେ ନିମାୟ ପାଣ୍ଡେ ଯେତେବେଳେ ସେ ଶ୍ଳୋକଟି ଉଚ୍ଚାରଣ କରିଦେଲେ ସେଥିରେ ସେ ଆଶ୍ଚର୍ଯ୍ୟ ହେଇଗଲେ ତେଣୁ ସେ ପଚାରିଲେ ମୁଁ ତ ଏ ଶ୍ଳୋକକୁ ଆଉ ଅନ୍ୟ କୌଣସି ଶାସ୍ତ୍ରରୁ ଉଦ୍ଧାର କରେନି ମୁଁ ତ ନିଜର ମନକୁ ଏ ଶ୍ଳୋକକୁ ରଚନା କରି କହିଲି ଏବଂ ବହୁତ ଶୀଘ୍ର ଶୀଘ୍ର ମଧ୍ୟ କହିଲି ତାହେଲେ ତମେ କେମିତି ମନେ ରଖିବ ନିମାୟ ପଣ୍ଡିତ ସେ ତ ଭଗବାନ ସବୁ ଜାଣନ୍ତି ଠିକ ଅଛି ଆପଣ ଯାହାଙ୍କର ଶକ୍ତିରେ ଏସବୁ କରିପାରିଲେ ତ ତାଙ୍କର ଶକ୍ତିରେ କିଏ ମଧ୍ୟ ସ୍ମୃତିଧର ହେଇପାରିବେ କିଏ ସବୁକିଛି ମନେ ରଖିପାରିବେ ତାପରେ ସେସବୁ ଶ୍ଳୋକରେ ଆଲୋଚନା ଚାଲିଲା। ଗୋଟିଏ ଶ୍ଳୋକ ଗୋଟିଏ ଶ୍ଳୋକରେ ମହାପୁରୁଷ ଭୁଲ ଦର୍ଶେ କେଶବ କହିଛନ୍ତି ଆଗରେ ଭୁଲ କିଛି ନାହିଁ ଆଗରେ ଖାଲି ସବୁ ଗୁଣ ଅଛି ତମେ ଛୋଟ ପିଲା ତମେ ବ୍ୟାକରଣ ପଢୁଛ ତମେ ଏସବୁ ଅଳଙ୍କାର ବିଷୟରେ ଜାଣିନ ତେଣୁ ତମେ ଏସବୁ ବିଷୟରେ ଜାଣିନ ଆର ବିଷୟରେ ଆର ବହୁତ ଗୁଣ ଅଛି। ମହାପୁରୁ କହିଲେ ଗୁଣ ମୁଁ ଜାଣୁଛି ଗୁଣ କିଛି ଅଛି ଏବଂ ଦୋଷ ମଧ୍ୟ କିଛି ଅଛି ନା ଦୋଷ ଏଥିରେ କିଛି ନାହିଁ ତେଣୁ ମହାପୁରୁ କହିଲେ ଆପଣ ଯଦି କିଛି ନ ଭାବିବେ ତାହେଲେ କିଛି କିଛି ଦୋଷ ମଧ୍ୟ ଗୁଣ ପ୍ରତ୍ୟେକ ଗୁଣ ବର୍ଣ୍ଣନା କଲେ ତା ସବୁ ଅଳଙ୍କାର ସବୁ ରହିଛି ସବୁ ବିଭିନ୍ନ ପ୍ରକାର ଅଳଙ୍କାର ସବୁ ସେ ବର୍ଣ୍ଣନା କରିକି ତାର ଦୋଷ ମଧ୍ୟ କହିବାକୁ ଆରମ୍ଭ କଲେ ଯେମିତି ଗୋଟେ କଥା କହିବି ଯେ ରହିଛି ସେଥିରେ ସେ ଗୋଟେ କହିଥିଲେ ଭବାନୀ ଭର୍ତ୍ତୃ ଭବାନୀ ଭର୍ତ୍ତୃ ଅର୍ଥ ହେଉଛି ଭବାନୀ ହେଉଛନ୍ତି କିଏ ଭବଙ୍କର ପତ୍ନୀ ହେଉଛନ୍ତି ଭବାନୀ ତେଣୁ ଭବାନୀଙ୍କର ଭର୍ତ୍ତୃ ଅର୍ଥ ହେଉଛି ଭବାନୀଙ୍କର ପତି ଭବାନୀଙ୍କ ପତି ହେଉଛନ୍ତି ଭବ ତେଣୁ ଏଥିରେ ହେଉଛି ବିରୁଦ୍ଧ ମତିକୁ ଦୋଷ ଗୋଟେ ରହିବ ବିରୁଦ୍ଧ ମତିକୁ ଦୋଷ କ'ଣ ନା ଭବାନୀ ଅର୍ଥ ହେଉଛି ଭବଙ୍କର ପତ୍ନୀ ତେଣୁ ଭବଙ୍କର ପତ୍ନୀଙ୍କର ପତି କହିଲେ ମାନେ ଆଉ ଜଣେ ତାଙ୍କ ପତି ଅଛି ଦ୍ୱିତୀୟ ପତି ଜଣେ ଅଛି ତାର ଅର୍ଥ ଏଇଟା ବି ହେଉଛି ପଣ୍ଡିତ କହିଲେ ଇଏ ହେଉଛି ବିରୁଦ୍ଧ ମତିକୁ ଦୋଷ ଗୋଟେ ରହିଲା ଏଭଳି ଅନେକ ଦୋଷ ସବୁ ସେ ଦେଖେଇଲେ ତେଣୁ ମୁଁ ସେଇଥିରେ ଶୁଣିଲେ ପ୍ରଥମଥର ପାଇଁ ଜୀବନରେ ସେ ଗୋଟେ ଛୋଟ ପିଲାର ପାଖରୁ ସେ ହାରିଲି ଯିଏ ବିଧବା ବ୍ୟକ୍ତି ଭାରତବର୍ଷରେ ସମସ୍ତଙ୍କୁ ସେ ହରେଇ ହରେଇକି ଆସୁଥିଲେ ତେଣୁ ତାଙ୍କର ତାଙ୍କର ପୁରା ଇଏ ହେଇଗଲା ମାନେ ସେ ତାଙ୍କର ମୁଣ୍ଡ ଚକର ମାରିଲା ଯେ ଛୋଟ ପିଲା ପାଖରେ ମୁଁ ହରିଗଲି ତେଣୁ ସେ ଯାଇଥିଲେ ସେଦିନ ରାତିରେ ସବୁ ଛୋଟ ପିଲାମାନେ ଛୋଟ ରହିଥିଲେ ସେମାନେ ହସିବାକୁ ଆରମ୍ଭ କଲେ ତେଣୁ ପଣ୍ଡିତ ବର୍ତ୍ତମାନ ହସ ନାଗିଛି ତାଙ୍କ ସହିତ ଆମେ ଆଲୋଚନା କରିବା ଘରେ ଆସନ୍ତା କାଲି ଆଲୋଚନା କରିବା ଆଲୋଚନା କଲେ ସବୁ ଶାସ୍ତ୍ର ଆପଣଙ୍କୁ ବୁଝିବ କହିକି ପିଲାମାନଙ୍କୁ ହସାଇବା ବନ୍ଦ କଲେ ଏବଂ ଯାହା ହେଉ ସେ ବିଦାୟ ନେଇକି ଗଲେ ଦେଶ କାଶ ରାତିରେ ସରସ୍ୱତୀ ଦେବୀ ତାଙ୍କୁ ସ୍ୱପ୍ନରେ କହୁଛନ୍ତି ଯେ ତମେ ଯାହାଙ୍କ ପାଇଁ ପରାସ୍ତ ହେଲ ସେ ହେଉଛନ୍ତି ମୋର ସ୍ୱାମୀ ସେ ହେଉଛନ୍ତି ସ୍ୱୟଂ ଭଗବାନ ସେଇ ତ ବିଦ୍ୟାଳୟ ଜାଣିଅ ନିଶ୍ଚୟ କୃଷ୍ଣ ପାଦ ପତ୍ନୀ ଯଦି ରତି ମତି ଇଏ ହେଉଛି ବିଦ୍ୟାର ଫଳ ହେଉଛି କ'ଣ ନା ଯଦି ଭଗବାନ ଯଦି ଆମର ରତି ଆସିପାରିବା ମତି ଆସିପାରିବା ଯଦି ବହୁତ ବଡ଼ ବଡ଼ ବିଦ୍ୱାନ ବ୍ୟକ୍ତି ଅଛନ୍ତି ବହୁତ ଅଳଙ୍କାର ବହୁତ କାବ୍ୟ ରଚନା କରୁଛନ୍ତି କିନ୍ତୁ ସେଥିରେ ଭଗବାନଙ୍କ ନାମ ରୂପ ଗୁଣ ଲୀଳା ଯଦି ବର୍ଣ୍ଣନା ହେଇନି ଯେମିତି ଆମର ବ୍ୟାସଦେବ ବ୍ୟାସଦେବ ଭାଗବତ ରଚନା କରିବା ପୂର୍ବରୁ ଭଗବାନଙ୍କର ଅବତାର କିନ୍ତୁ ସେଥିରେ ସେ ବିଭିନ୍ନ ପ୍ରକାର ଯେଉଁ ବେଦ ଉପନିଷଦ ପୁରାଣ ଇତ୍ୟାଦି ବର୍ଣ୍ଣନା କରିଥିଲେ ସେଥିରେ ସେ ଭଗବାନଙ୍କର ନାମ ରୂପ ଗୁଣ ଲୀଳା ଇତ୍ୟାଦି ବିସ୍ତାର ଭାବରେ ବର୍ଣ୍ଣନା କରିନାହାନ୍ତି। ଏହାକୁ ନାରଦଙ୍କୁ କହୁଛନ୍ତି ତମେ ଏଇ ଯେଉଁ ସବୁ ଶାସ୍ତ୍ର ରଚନା କରିଛ ଇଏ ହେଉଛି ଯୁଗୋପସିତ ଧର୍ମ ଇଏ ହେଉଛି ନିନ୍ଦନୀୟ ଧର୍ମ ଶାସ୍ତ୍ର ସବୁ ରଚନା କରିଛ ବୋଲି କହିଛନ୍ତି ଅନ୍ୟମାନଙ୍କ କଥାକୁ ଛାଡ଼ନ୍ତି। ବ୍ୟାସଦେବ ଯେଉଁ ବେଦ ଉପନିଷଦ ପୁରାଣ ଯେଉଁ ରଚନା କରିଛନ୍ତି ନାରଦଙ୍କୁ କହୁଛନ୍ତି ଇଏ ହେଉଛି ନିନ୍ଦନୀୟ ଶାସ୍ତ୍ର ଆଉ ଯେଉଁମାନେ ଭଗବାନଙ୍କ ବିଷୟରେ ବର୍ଣ୍ଣନା କରୁଛନ୍ତି ତାଙ୍କ କଥା କ'ଣ କହିବା ଭାଗବତ ପ୍ରଥମ ସ୍କନ୍ଦ ପଞ୍ଚମ ଅଧ୍ୟାୟରେ ନାରଦଙ୍କୁ କହୁଛନ୍ତି ନଅ ଦଶ ପଚାଶ ଚିତ୍ର ପ୍ରଦାନ ଘରେ ଚାଷ जगत पवित्रं रघुनीत करिचि तद् पाय संकीर्तनं सति मानसा न तत्र मनसा मनति उचित्या। जो काव्य रे बहुत अलंकारिक भाव रचना कर दी वचश्चित्र पदम जो वचन सब रही श्लोक सब रही बहुत सुंदर भाव अलंकार सब रचना कर दी कि हरिंकर दश ना हरे दश हरिंकर दश जदि रही जगत जगत को पवित्र कर भगवान नाम जो रही भगवान दश जो रही किंतु दो काव्य भगवान कथा ना तायसम तीर्थ मानसा काक मान तीर्थ कौटा काक मान कौटी आस मान जो अपरिष्कार स्थान ये सब स्थान से आस नत्र हंसा निरहती उशिक्षा हंस मान से सब स्थान जीवे हंस मान कौटी जीवे जो भी सुंदर जल थी पद्म इत्यादि पुष्प थी हंस मान से आनंद प्राप्त विचरण करते तेणु पंडित व्यक्ति जिते पंडित बुद्धा कहीं सार्वभौम पंडित बहुत पंडित पांडित रही बहुत शास्त्र ज्ञान अच्छी कि भगवान से जान पार ना भगवान कृपा कलापर से जाकि भगवान भक्त है महाप्रभु भक्त है महाप्रभु से सब गुण गान कर वैराग्य विद्या निजभक्ति योग शिक्षार्थम एक दोष पुराण श्री चैतन्य चैतन्य महाप्रभु ये हूँ महाप्रभु विषय सब गुणगान कर जानपारे ये सब भगवान देवी ना बहुत ज्ञान थी सन्यास मैंने आसिक पाठ पढ़ुते से समय न्यायशास्त्र विषय पढ़ापाई सब जय करते वाराणसी से मैंने न्यायशास्त्र पढ़ाते से मैंने जाऊ पाठ पढ़ापाई आलाव कर लिखिक नेणुके शिक्षक बाहर कर न्यायशास्त्र विषय कि सागम पटना गले पाठ पढ़ापाई से थे बृहस्पति अवतार थे शुणिले सब मन रखीदे तेनाली पूरी आसते से न्यायशास्त्र पढ़ाई आरंभ कले एमती सन्यासी मैंने आसिकु न्यायशास्त्र अध्ययन कर महाप्रभु मध्य शिक्षा दे सात दिन धरी वेदांत सूत्र को शिक्षा देते कि ज्ञान अच्छी पांडित्य अच्छी भगवान को विषय से जान पारना भगवान देखा से देखी पारना जो महाप्रभु कृपा कले से भगवान को जाने भाव नवदीप सरी बांग्लादेश कौन होगा यही मत बंगे लोके कहला महाभीत प्रकृत हित हूँ कहते ना आम जब भगवान शरण में जावा ये हूँ प्रकृत हित ना शिव पंथा विशता संसता विह वासुदेव भगवती भक्ति योग चतुर्भवे भागवत द्वितीय स्कंदर तृतीय अध्याय शिव परीक्षित महाराज को कौशनी सुख गोस्वामी सुखद गोस्वामी जे नियते अन्य शिव पंथा अन्य कौन सी हित उपाय नहीं मंगल पर उपाय नहीं विशुता संशुता विह जो मैंने ये भौतिक जगत में जन्म मृत्यु जरा व्याधि संसार प्रथम अन्य कौन सी मंगल पर पंथा ना नियत अन्य शिव पंथा विशुता संशुता विह वासुदेव भगवती भक्ति योग जो भवे भगवान देखो वासुदेव वसुदेव शब्द अर्थ हूँ कौन शुद्ध सत्व जो मैंने शुद्ध सत्व स्तर अच्छा से वसुदेव कह वसुदेव स्तर तेनाली शुद्ध सत्व स्तर को गणी से भगवान को जापर तेणु भगवान गोटे नाम हूँ वासुदेव तेनाली भगवान वासुदेव भगवती भक्ति योग जो हुए जदि आम भक्ति करकृत मंगलकर पंथा अन्य कौन सी पंथा ना मंगल पंथा ना तो निमय पंडित जाती बांग्लादेश को सी समस्त को यही मत मंगे लोके कहला महात समस्त भगवान नाम प्रदान कर भक्ति प्रदान करे हूँ ପ୍ରକୃତ ମଙ୍ଗଳକର କାର୍ଯ୍ୟ ପ୍ରକୃତ ହିତ ହେଉଛି ସେଇଟା। ଭଗବତ ଗୀତାର ସମାଧାନରେ ଭଗବାନ କହୁଛନ୍ତି ଯେ ଭୂରେ ଏକ ମା ବାହ ଶୁଣୁନି ପରମ ପଚ ଯତେ ହମ ପ୍ରିୟ ମାଣାୟାମ ବକ୍ଷା ନିତେ ହିତ କାମୟା। ଦଶମ ଅଧ୍ୟାୟରେ ନବମ ଅଧ୍ୟାୟରେ ଭଗବତ ଗୀତାରେ ଭଗବାନ ସବୁଠାରୁ ଗୁହ୍ୟତମ ଜ୍ଞାନ ପ୍ରଦାନ କରିଛନ୍ତି। ଭଗବତ ଗୀତାରେ ଆପଣ ଦେଖିବେ ତିନି ପ୍ରକାର ଜ୍ଞାନ ରହିଛି, ଗୋଟେ ହେଉଛି ଗୁହ୍ୟ ଜ୍ଞାନ, ଗୋଟେ ହେଉଛି ଗୁହ୍ୟତର ଜ୍ଞାନ ଏବଂ ଆଉ ଗୋଟେ ହେଉଛି ଗୁହ୍ୟତମ ଜ୍ଞାନ। ତେଣୁ ନବମ ଅଧ୍ୟାୟରେ ଭଗବାନ ଗୁହ୍ୟତମ ଜ୍ଞାନ ପ୍ରଦାନ କରିଛନ୍ତି। ସେଥିପାଇଁ ନବମ ଅଧ୍ୟାୟ ଆରମ୍ଭରେ ଭଗବାନ କହିଲେ ଇଦମ୍ ସୁତେ ଗୁହ୍ୟତମ ପ୍ରବକ୍ଷାମି ଆମେ ସୁଗେଡ଼ି, ଗୁହ୍ୟତମ ଜ୍ଞାନ ତମ ପ୍ରଧାନ ପ୍ରଦାନ କରୁଛି। ତେଣୁ ନବମ ଅଧ୍ୟାୟରେ ଭଗବାନ ତାଙ୍କର ବିଷୟରେ ଗୁହ୍ୟତମ ଜ୍ଞାନ ପ୍ରଦାନ କରିଛନ୍ତି। ତେଣୁ ନବମ ଅଧ୍ୟାୟର ପରେ ଦଶମ ଅଧ୍ୟାୟରେ ଭଗବାନ କହୁଛନ୍ତି ଯେ ପୁଣି ଥରେ ମୁଁ ତାକୁ ଗୁହ୍ୟତମ ଜ୍ଞାନ ଦେଉଛି। ଗୁହ୍ୟ ଏକ ମା ବା ଶୁଣୁମି ପରମ ଗଛ, କାହିଁକି କହୁଛି ନା ଯତେ ହଁ ପ୍ରିୟ ମାଣାୟାମ, ଯେହେତୁ ତମେ ମୋର ଅତ୍ୟନ୍ତ ପ୍ରିୟ, ତେଣୁ ବକ୍ଷା ନିତେ ହିତ କାମୟା, ତମର ହିତ ପାଇଁ ତମର ମଙ୍ଗଳ ପାଇଁ କହୁଛି। ତେଣୁ ଭଗବାନ ଯେତେବେଳେ ଆସନ୍ତି ସମସ୍ତଙ୍କ ମଙ୍ଗଳ ପାଇଁ ସେ କଥା କହନ୍ତି, କିନ୍ତୁ ଯେଉଁମାନେ ଭଗବାନଙ୍କ କଥା ଗ୍ରହଣ ନ କରନ୍ତି ସେମାନେ ବିନାଶ କରିଥିବାରେ ସଧ୍ୟରେ ଭଗବାନ କହିବେ ମଚିତ ସବୁ ଦୁର୍ଗାଣୀ ପ୍ରସାଦ କରିଶସି ଅତଚେତ ପାରା ନ ଶୋଷି ବିନାଖ୍ୟସି। ଯେଉଁମାନେ ଭଗବାନ ବିଷୟରେ ତାଙ୍କ ଚିତ୍ତରେ ଭଗବାନ ବିଷୟରେ ଚିନ୍ତା କରୁଛନ୍ତି, ତେଣୁ ସର୍ବଦୁର୍ଗାଣୀ ସମସ୍ତ ବିପଦରୁ ମତ୍ ପ୍ରସାଦ କରିଶସି, ଭଗବାନ କୃପାରୁ ସମସ୍ତ ବିପଦକୁ ସେ ଲଙ୍ଘନ କରିପାରିବେ। କିନ୍ତୁ ଯଦି ମିଥ୍ୟା ଅହଙ୍କାର ପ୍ରସଦ ସେ ଭଗବାନ କଥାକୁ ନ ଶୁଣିବେ ତାହେଲେ ଅତଚେତ ଅହଙ୍କାର ନ ଶୋଷସି ବିନାଖ୍ୟସି, ତା ତମର ବିନାଶ ହେବ। ଆମର ହିତ ପାଇଁ ଭଗବାନ କହୁଛନ୍ତି, ଯେତେବେଳେ ମହାପ୍ରଭୁ ଭଗବାନ ଯାଇଥିଲେ ପାଣ୍ଡବମାନଙ୍କ ପକ୍ଷରୁ ଶାନ୍ତି ଦୂତ ହିସାବରେ ଯାଇଛନ୍ତି, କୌରବମାନଙ୍କ ପାଖକୁ ଧୃତରାଷ୍ଟ୍ର ପାଖକୁ ଯାଇଛନ୍ତି ହସ୍ତିନାପୁର। ଭାଗବତ ତୃତୀୟ ସ୍କନ୍ଧରେ କୁହାଯାଉଛି ଯେତେବେଳେ ଭଗବାନ ଯଦାଚ ପାଠ ପ୍ରହିତ ସଦାୟା ଜଗତ ଗୁରୁ ଜାନି ଜଗାଦ କୃଷ୍ଣ ନଦାନି ପୁଂସା ଅମୃତା ଜନାନି ରାଜରୁ ମେନେ ଭଗବାନଙ୍କୁ ସେଇ ହସ୍ତିନାପକୁ ପଠେଇଲେ, ଶାନ୍ତି ଦୂତ ହିସାବରେ ପଠେଇଲେ, ଯଦାଚ ପାର୍ଥ ପ୍ରହିତ ସଭା ଜଗତ ଗୁରୁ ଜାଣି ଜଗତ କୃଷ୍ଣ, ସେ ହେଉଛନ୍ତି ଜଗତ ଗୁରୁ, କୃଷ୍ଣ ବନ୍ଦେ ଜଗତ ଗୁରୁ, ସେ ହେଉଛନ୍ତି ସମସ୍ତଙ୍କର କଲ୍ୟାଣ କରିବା ପାଇଁ ଭଗବାନ ଆସୁଛନ୍ତି। ଏଇ ଯେଉଁ ଭଗବତ ଗୀତା ଦେଇଛନ୍ତି, ଭାଗବତ ପ୍ରଦାନ କରିଛନ୍ତି, ଏସବୁ ଜଗତର କଲ୍ୟାଣ ପାଇଁ କରିଛନ୍ତି। ଜଗତ ଗୁରୁ ସିଏ, ଯେଉଁମାନେ ଏଇ ଗ୍ରନ୍ଥ ସବୁ ଆଶ୍ରୟ ନେବେ ସେମାନଙ୍କର ମଙ୍ଗଳ ହବ, ସେମାନଙ୍କର କଲ୍ୟାଣ ହବ। ନଈ କଲ୍ୟାଣ କାଶ ଦୁର୍ଗତି ତାହାର ଅଛନ୍ତି, ଷଷ୍ଠ ଅଧ୍ୟାୟରେ ମଧ୍ୟ ଭଗବାନ କହିଛନ୍ତି କଥା, ଇଏ ହେଉଛି କଲ୍ୟାଣକର ପନ୍ଥା। ଏ କଲ୍ୟାଣକର ପନ୍ଥାରେ ଗଲେ ଆମର କେବେ ଅମଙ୍ଗଳ ହବ ନାହିଁ। ପାର୍ଥ ନୈବ ଅନ୍ନପୁତ୍ର ବିନାଶ ତସ୍ୟ ବିଦ୍ୟତେ ନହି କଲ୍ୟାଣ କୃତ୍ୟ ଦୁର୍ଗତି ତାହାର ଅଛନ୍ତି। ହେ ପାର୍ଥ, ହେ ଅର୍ଜୁନ, ଯେଉଁମାନେ ଏଇ କଲ୍ୟାଣଙ୍କ ପଥରେ ଅଛନ୍ତି ତାଙ୍କର ନହି ଅମୁଦ୍ର ଏଇ ଜନ୍ମରେ ହଉ ବା ପରଜନ୍ମରୁ ତାଙ୍କର କେବେ ଅମଙ୍ଗଳ ହବ ନାହିଁ। ପାର୍ଥ ନୈବା ଇହ ନବା ମୁଦ୍ର, ମାନେ ଏଇ ଜନ୍ମରେ ହଉ ବା ପରଜନ୍ମରେ ହଉ ତାଙ୍କର କେବେ ହେଲେ ଅମଙ୍ଗଳ ହବ ନାହିଁ। କୋଉମାନଙ୍କର ନା ନହି କଶ୍ଚିତ କଲ୍ୟାଣ କଶ୍ଚିତ ଦୁର୍ଗତି ତାହାତ ଅଛନ୍ତି, ଇଏ ହେଉଛି କଲ୍ୟାଣକର ମାର୍ଗ। ଭଗବାନଙ୍କର ଯେଉଁମାନେ ଆରାଧନା କରୁଛନ୍ତି ସେ ହେଉଛି ପ୍ରକୃତ ମଙ୍ଗଳକର ପନ୍ଥା, ସେ ପନ୍ଥାରେ ଗଲେ ତାଙ୍କର କେମିତି ଅମଙ୍ଗଳ କେମିତି ହବ। ନହି କଲ୍ୟାଣ ଦୁର୍ଗତି ତାହାତ ଅଛନ୍ତି, ଯଦି ବା ଯେଉଁମାନେ ଏଇ ମଙ୍ଗଳକର ଅର୍ଜୁନ ପ୍ରଶ୍ନ ପଚାରିଲେ ତ ଯେ ଯେଉଁମାନେ ଆପଣଙ୍କର କହୁଛନ୍ତି ଏଇ ଯେଉଁ ଧ୍ୟାନ ବିଷୟରେ କହୁଛନ୍ତି ବା ଏଇ ଯେଉଁ ଯୋଗ ବିଷୟରେ କହୁଛନ୍ତି, ଏ ଯୋଗ ବିଷୟରେ ଯେଉଁମାନେ ପୂର୍ଣ୍ଣତା ହାସଲ କରିପାରିଲେ ନାହିଁ, ସିଦ୍ଧି ହାସଲ କରିପାରିଲେ ନାହିଁ, ତାହେଲେ ସେମାନେ ଏ ଯେଉଁ ବୌଦ୍ଧିକ ଉପଭୋଗ କରୁଥିଲେ ସେଇଟା କରିପାରିଲେ ନାହିଁ, ପରମାର୍ଥିକ ରାଜ୍ୟକୁ ଆସିକରି ଏଠି ମଧ୍ୟ ଯେଉଁ ଆନନ୍ଦ ପ୍ରାପ୍ତ କଲେ ସେଇଟା ପାଇପାରିଲେ ନାହିଁ, ତାହେଲେ ସେମାନେ ଦୁଇଥିରୁ ବିଚ୍ୟୁତ ହେଇଗଲେ। ଯେମିତି ବାଦଲକୁ ଯେମିତି ପବନ ପବନ ବହିଲେ ବାଦଲଟା ନଷ୍ଟଭ୍ରଷ୍ଟ ହେଇଯାଏ, ସେ ବର୍ଷା କରିପାରେନି, ସେଇଭଳି ଭାବରେ ଏମାନେ ଦୁଇ ପଟରୁ କ୍ଷତି ସହିଲେ, ତାଙ୍କର କିଛି ଲାଭ ହେଲାନି। ତେଣୁ ସେଇ ପ୍ରଶ୍ନର ଉତ୍ତରରେ ମହାପ୍ରଭୁ ଭଗବାନ କହିଛନ୍ତି ଯେ ଯେଉଁମାନେ କଲ୍ୟାଣ ମାର୍ଗରେ ଅଛନ୍ତି ତାଙ୍କର କେବେ ଅମଙ୍ଗଳ ହେବ ନାହିଁ। ସେମାନେ ଯାହା କିଛି କରିଛନ୍ତି ତା ବହୁତ ବର୍ଷ ଧରିକି ଉଚ୍ଚତର ଲୋକମାନଙ୍କରେ ବହୁତ ବର୍ଷ ବହୁତ ଉପଭୋଗ କରିବେ। ସେମାନେ ପ୍ରାପ୍ୟ ପୁଣ୍ୟକୃତାନ ଲୋକମାନେ ଶିଖିବା ଶାଶ୍ୱତୀ ସମା ପୁଣ୍ୟମାନ ଲୋକମାନେ ଯେଉଁ ସ୍ଥାନକୁ ଯାଆନ୍ତି ସେଠି ଯାଇକରି ସେମାନେ ବହୁତ ବର୍ଷ କାଳ ଉପଭୋଗ କରିବେ, ବହୁତ ଉପଭୋଗ ରହିଛି। ଏବଂ ସୂଚନା ସମତାଙ୍ଗୀ ଯୁଗ ଭୋଷ୍ଟ ମିଳାଇ ଦେଇ ତାପରେ ସେମାନେ ଧନୀ ବ୍ୟକ୍ତି ବା ବ୍ରାହ୍ମଣ ବ୍ୟକ୍ତି ଏମାନଙ୍କ ଯୁଗରେ ସେମାନେ ଜନ୍ମଗ୍ରହଣ କରିବେ, ତେଣୁ ପୁଣି ସୁଯୋଗ ମିଳିବ, ସେମାନେ ପୁଣି ସେ ଯୁଗରେ ଅଗ୍ରସର ହେବେ। ତେଣୁ ମହାପ୍ରଭୁ ଭଗବାନଙ୍କୁ ଯାଇଛନ୍ତି, ଯୁଧିଷ୍ଠିର ମହାରାଜ ପଠେଇଛନ୍ତି ଶାନ୍ତି ଯୁଗ ହିସାବରେ। ସେତେବେଳେ ସେ ଜଗତଗୁରୁ ଯାଆନ୍ତି, ଜଗତ କୃଷ୍ଣ ଭଗବାନ ଟିକେ ଜଗତଗୁରୁ ସମସ୍ତଙ୍କର କଲ୍ୟାଣ ପାଇଁ ସବୁ କଥା କହିଛନ୍ତି, କିନ୍ତୁ ନ ତାଣି ପୁଂସା ଅମୃତା ନାଣି ଭଗବାନଙ୍କ କଥା ହେଉଛି ଅମୃତପୂର୍ଣ୍ଣ କଥା। ଭଗବାନ କଥାକୁ ଅମୃତରେ କୁହାଯାଉଛି, ତେବ କଥା ଅମୃତ ତପ୍ତ ଜୀବନ, ଭଗବାନଙ୍କର କଥା ଅମୃତ କଥା ଯେଉଁ ରହୁଛି ସେ ହେଉଛି ଅମୃତ ବଳି। ଯେଉଁମାନେ ଏଇ ବୌଦ୍ଧିକ ଜଗତରେ ତପ୍ତ ଅବସ୍ଥା ରହିଛନ୍ତି, ବିଭିନ୍ନ ପ୍ରକାର ପୀଡ଼ା ପ୍ରାପ୍ତ ହେଉଛନ୍ତି, ସେମାନେ ଯେତେବେଳେ ଭଗବାନଙ୍କ କଥାକୁ ଶ୍ରବଣ କରିବେ, ସେ ଅମୃତ ପାନ କରିବେ, ସେମାନେ ସେ ପୀଡ଼ାରୁ ମୁକ୍ତ ହୋଇପାରିବେ, ଆନନ୍ଦ ପ୍ରାପ୍ତ ହେବେ। କିନ୍ତୁ ଭଗବାନ ପରେ ଯାଇକିରି ହସ୍ତିନାପୁରରେ ପାଣ୍ଡବମାନଙ୍କ ପକ୍ଷରୁ ଶାନ୍ତି ପ୍ରସ୍ତାବ ଦେଉଛନ୍ତି ଯେ ତମେ ଆଉ ଯୁଦ୍ଧ କରିବା ଦରକାର ନାହିଁ, ପାଣ୍ଡବମାନେ ପାଞ୍ଚ ଖଣ୍ଡ ଗ୍ରାମ ମଧ୍ୟ ଦିଅ ଅନ୍ତପକ୍ଷେ। ସେ ସମଗ୍ର ପୃଥିବୀରେ ସମ୍ରାଟ ଥିଲେ, ଯୁଧିଷ୍ଠିର ମହାରାଜ ରାଜସ୍ୱ ଯଜ୍ଞ କରିଥିଲେ, ସମସ୍ତ ପୃଥିବୀର ସମସ୍ତ ଯୋଦ୍ଧାମାନଙ୍କୁ ସେ ପରାସ୍ତ କରିକିରି ରାଜସ୍ୱ ଯଜ୍ଞ କରିଥିଲେ, ସମଗ୍ର ପୃଥିବୀରେ ସମ୍ରାଟ ଥିଲେ, ତମେ କିନ୍ତୁ ତାଙ୍କୁ ଛଳନା କରିକି ତାଙ୍କଠୁ ତାଙ୍କ ରାଜ୍ୟକୁ ନେଇ ଆସିଛ। ତେଣୁ ପ୍ରକୃତ କର୍ତ୍ତବ୍ୟ ହେଉଛି ତାଙ୍କ ତାଙ୍କର ରାଜ୍ୟକୁ ଫେରେଇ ଦେବା କଥା ତାଙ୍କୁ, କିନ୍ତୁ ଯଦି ମଧ୍ୟ ରାଜ୍ୟ ଦେଉନ ଅନ୍ତତଃ ତୁମେ ପାଞ୍ଚ କୋଟି ଗ୍ରାମ ଦିଅ, ପାଞ୍ଚ ଭାଇ ଅଛନ୍ତି ପାଞ୍ଚ କୋଟି ଗ୍ରାମ କରି ସେଥିରେ ସନ୍ତୁଷ୍ଟ ରହିବେ, ଆଉ ଯୁଦ୍ଧର ଆବଶ୍ୟକତା ହେବନି, କାହାକୁ କ୍ଷତିକାର ହେବନି। କିନ୍ତୁ ଦୁର୍ଯ୍ୟୋଧନ କରେ ନା ବିନା ଯୁଦ୍ଧରେ ସୁଚକ୍ର ବେଦିରେ ଦେବିନି, ଆଉ ପାଞ୍ଚ କୋଟି ଗ୍ରାମ କଥା କ'ଣ ହେଉଛି। ତେଣୁ ନ ତାଣି ପୁଂସା ଅମୃତା ଜନାମି ରାଜରୁ ମେଣେ କେତେ ପୁଣ୍ୟ ଲେ ସାର, ଭଗବାନଙ୍କର ଏଭଳି ଅମୃତପୂର୍ଣ୍ଣ ବାଣୀକୁ ସେ ଗ୍ରହଣ କରେନି ଦୁର୍ଯ୍ୟୋଧନ, ତେଣୁ ଅନ୍ତିମରେ ତାଙ୍କୁ ପ୍ରାଣ ମାନିବାକୁ ପଡ଼ିଲା। ସମସ୍ତ ରାଜ୍ୟ ତ ହରାଇଲେ, ପୁଣି ନିଜ ପ୍ରାଣ ମଧ୍ୟ ହରାଇଲେ, ସମସ୍ତ ଶହେ ଭାଇଙ୍କର ମୃତ୍ୟୁ ଘଟିଲା। ତେଣୁ ଭଗବାନ ସମସ୍ତଙ୍କ ଭିତରେ କହୁଛନ୍ତି, କିନ୍ତୁ ଯେଉଁମାନେ ଗ୍ରହଣ ନ କରିବେ ତେଣୁ ମହାପ୍ରଭୁ ଏଭଳି ଭାବରେ ବାଂଲାଦେଶରେ ସମସ୍ତଙ୍କୁ ନାମ ଦିଆ ଭକ୍ତ କହିଲ, ଭଗବାନଙ୍କ ନାମ ପ୍ରଦାନ କରିଛନ୍ତି, ହରେ କୃଷ୍ଣ ହରେ
କୃଷ୍ଣ 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 ହରେ ହରେ,
ହରେ ରାମ ହରେ
ରାମ 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 ହରେ ହରେ,
ଭଗବାନଙ୍କ ନାମ ପ୍ରଦାନ କରିଛନ୍ତି। ଯଦିଓ ମହାପ୍ରଭୁ ସେ ସମୟରେ ନେଇନାହାନ୍ତି ଦୀକ୍ଷା ଦୀକ୍ଷା ନେଇନାହାନ୍ତି, କିଛି କରିନାହାନ୍ତି, କିନ୍ତୁ ତଥାପି ସେ ବାଂଲାଦେଶର ଲୋକମାନଙ୍କୁ ବହୁତ କୃପା କରିକିରି ସେ ନାମ ସେ ପ୍ରଦାନ କରିଛନ୍ତି। ତାପରେ ନାମ ମହାପ୍ରଭୁ ନେବେ ଏବଂ ନାମ ପ୍ରଚାର କରିବେ, ଆସିକି ନବଦୁର୍ଗ ଆସି ପ୍ରଚାର କରିବେ, କିନ୍ତୁ ତା ପୂର୍ବରୁ ଏଠି ବାଂଲାଦେଶରେ ସମସ୍ତଙ୍କୁ ସେ ନାମ ପ୍ରଦାନ କରିଛନ୍ତି, ଭଗବାନଙ୍କ ନାମ ପ୍ରଦାନ କରିକି ତାଙ୍କୁ ଭକ୍ତ କରି ସେ ନାମ ଦିଆ ଭକ୍ତ କହିଲ। ଭଗବାନଙ୍କର କଳିଯୁଗର ଯୁଗ ଧର୍ମ ସେଠି ଭଗବାନଙ୍କର ନାମ, ଏଇଟାକୁ ଲୋକମାନେ ଜାଣିନଥିଲେ। ମହାପ୍ରଭୁ ଆସିଥିଲେ ପାଞ୍ଚଶହ ବର୍ଷ ତଳେ, କିଏ ସବୁ ବିଭିନ୍ନ ଦେବାଦେବୀ ପୂଜା କରୁଥିଲେ, କିଏ ଜ୍ଞାନ ମାର୍ଗରେ ଅଗ୍ରସର ହେଉଥିଲେ, କିଏ ଅଷ୍ଟାଙ୍ଗ ଯୋଗ ମାର୍ଗରେ ଅଗ୍ରସର ହେଉଥିଲେ, ଯେଉଁ ଭଗବାନଙ୍କ ଭକ୍ତି ମଧ୍ୟ କିଏ ବିଭିନ୍ନ ପ୍ରକାର ଉପାୟ ସବୁ ଅବଲମ୍ବନ କରୁଥିଲେ। କିନ୍ତୁ ଭଗବାନ ଭକ୍ତି କରିବା ପାଇଁ ଯେଉଁ ଉପାୟ ରହିଛି, ଭଗବାନ ନାମ କୀର୍ତ୍ତନ କଳିଯୁଗର ଯୁଗ ଧର୍ମ ହେଉଛି ନାମ କୀର୍ତ୍ତନ, ନାମ କୀର୍ତ୍ତନ ମାଧ୍ୟମରେ ଯେଉଁ ବିଭିନ୍ନ ଯୁଗରେ ଯେଉଁ ବିଭିନ୍ନ ଧର୍ମ ଥିଲା, କୀର୍ତ୍ତେ ଯଦ୍ ଧାୟତେ ବିଷ୍ଣୁ, ସପ୍ତଯୁଗରେ ଭଗବାନଙ୍କ ଧ୍ୟାନ ମାଧ୍ୟମରେ ଭଗବାନଙ୍କର ଆରାଧନା କରୁଥିଲେ ଏବଂ ତ୍ରେତୟା ଜଗତ ମଠେଇ ତ୍ରେତୟା ଯୁଗରେ ଯେଉଁ ଯୁଗରେ ଭଗବାନ ରାମଚନ୍ଦ୍ର ଆସିଥିଲେ ସେ ଯୁଗରେ ଯୁବଧର୍ମ ଥିଲା ଯଜ୍ଞ ମାଧ୍ୟମରେ ଭଗବାନଙ୍କର ଆରାଧନା କରାଯାଉଥିଲା ଦ୍ୱାପରେ ପରିଚର୍ଯ୍ୟାୟାନ ଦ୍ୱାପର ଯୁଗର ଯୁବଧର୍ମ ହେଉଛି ମନ୍ଦିରରେ ଯେମିତି ପୂଜା ଆରମ୍ଭ ହେଉଛି ହେଉଛି ଦ୍ୱାପର ଯୁଗର ଧର୍ମ କିନ୍ତୁ କଳିଯୁଗରେ ଏସବୁ ସମ୍ଭବ ନୁହଁ କଳ ନାସ୍ତେ 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 ଗତି ଅନ୍ୟଥା ହରେ ନାମ ହରେ ନାମ ହରେ ନାମେ ବି କେବଳ ତିନି ଥର କୁହାଯାଇଛି ହରେ ନାମ କାହିଁକି ତିନି ଥର କୁହାଯାଇଛି ନା ଯୋଉ ରହିଛି ଭଗବାନ ନାମ ମହାତ୍ମାକୁ ଉପସ୍ଥାପନ କରିବା ପାଇଁ ତାର ଗୁରୁତ୍ୱକୁ ଉପସ୍ଥାପନ କରିବା ପାଇଁ ତିନି ଥର କୁହାଯାଇଛି ହରେ ନାମ ହରେ ନାମ ହରେ ନାମ ଏକ କେବଳ ଏ ଦୁଇଟି ମଧ୍ୟ କୁହାଯାଉଛି କାରଣ ଜଡ଼ ଲୋକ ବୁଝିବା ପାଇଁ ମୂର୍ଖ ଲୋକ ବୁଝିପାରିବେ ନାହିଁ ତିନି ଥର କହିଲେ ମଧ୍ୟ ସେମାନେ ବୁଝିପାରିବେ ନାହିଁ ସେଥିପାଇଁ ଏକ ଶବ୍ଦ ବ୍ୟବହାର କରାଗଲା ପୁଣି କେବଳ ଶବ୍ଦ ବ୍ୟବହାର କରାଗଲା ପୁଣି ତାକୁ ନିଶ୍ଚିତ କରିବା ପାଇଁ ହରେ ନାମ ହରେ ନାମ ହରେ ନାମ ଏକ କେବଳ କଳୁ ନାସ୍ତେଇବ 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 ତିନି ଥର ମନା କରାଗଲା କାହିଁକି ନା ଜ୍ଞାନ ଯୋଗ ତପସ୍ୟା ଏସବୁ ସମ୍ଭବ ନୁହଁ କଳିଯୁଗରେ ସେଥିପାଇଁ ତିନି ଥର ମନା କରାଗଲା ନାସ୍ତେଇବ 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 ଖାଲି ନାସ୍ତିକ ଆଉ ନାସ୍ତି ଏବ ବୋଲି କୁହାଯାଉଛି ନିଶ୍ଚିତ ଭାବରେ ଅନ୍ୟ କୌଣସି ଉପାୟ ନାହିଁ ଅନ୍ୟ କୌଣସି ଉପାୟ ନାହିଁ ଅନ୍ୟ କୌଣସି ଗତିରଣ୍ୟତା ଅନ୍ୟ କୌଣସି ଉପାୟ ନାହିଁ ତେଣୁ କଳିଯୁଗରେ ଯେଉଁ ଯୁବଧର୍ମ ଭଗବାନ ନାମ କୀର୍ତ୍ତନ ଏଇ ନାମ କୀର୍ତ୍ତନକୁ ମହାପ୍ରଭୁ ଆସି ଆରମ୍ଭ କରିଥିଲେ ସଂକୀର୍ତ୍ତନ ହିଁ ତ ପୂତରୁ ବୋଲି କୁହାଯାଉଛି ସେ ସଂକୀର୍ତ୍ତନର ଚୈତନ୍ୟ ମହାପ୍ରଭୁ ନିତ୍ୟାନନ୍ଦ ପ୍ରଭୁ ଏମାନେ ହେଉଛନ୍ତି ସଂକୀର୍ତ୍ତନର ପିତା ସେଥିରେ ସଂକୀର୍ତ୍ତନ ଆରମ୍ଭ କରିଛନ୍ତି ପରମ ବିଜୟତେ ଶ୍ରୀକୃଷ୍ଣ ସଂକୀର୍ତ୍ତନ ମହାପ୍ରଭୁ ଆଶୀର୍ବାଦ ଦେଇକି ଯାଇଛନ୍ତି କଳିଯୁଗରେ ଯେଉଁମାନେ ଭଗବାନଙ୍କ ନାମର ଆଶ୍ରୟ ନେବେ ସେମାନଙ୍କ ନିଶ୍ଚିତ ଭାବେ ବିଜୟ ହେବ ଧନ ବିଜୟତେ ଶ୍ରେଷ୍ଠ ବିଜୟ ସେମାନେ ଲାଭ କରିବେ କାରଣ କଳିଯୁଗରେ ଅନ୍ୟ କୌଣସି ଉପାୟ ନାହିଁ ଯେଉଁ ସତ୍ୟଯୁଗରେ ଭଗବାନଙ୍କ ଧ୍ୟାନ କରୁଥିଲେ ଏ ଧ୍ୟାନ ସମ୍ଭବ ନୁହଁ ରୂପନାଳ କହନ୍ତି ସମୟ ହେଲାଣି ରୂପନାଳ କହନ୍ତି ପାଞ୍ଚ ହଜାର ବର୍ଷ ତଳେ ଯେତେବେଳେ ଧ୍ୟାନ କଥା ମହାପ୍ରଭୁ ଭଗବାନ କହିଲେ ଅର୍ଜୁନକୁ ସେତେବେଳେ ସେ ଶୁଣି କହିଲେ ନା ନା ଏଇଟା ସମ୍ଭବ ନୁହଁ ଯୋଗ ଯୋଗ କ୍ରିୟାପକ୍ତ ସାମ୍ୟନ ମଧୁସୂଦନ ଏତସ୍ୟାମ ନ ପଶ୍ୟାମି ଚଞ୍ଚଳ ସ୍ଥିତି ଚିର ଆପଣ ଯେଉଁ ଯୋଗ କଥା କହୁଛନ୍ତି ଏଇଟା ସମ୍ଭବ ନୁହଁ ମୁଁ ଏଇଟା ଦେଖିପାରୁନି ଏଇଟା କେମିତି ସମ୍ଭବ ହବ ପାଞ୍ଚ ହଜାର ବର୍ଷ ତଳେ ସେମିତି କହିଥିଲେ ଆଉ ବର୍ତ୍ତମାନ ଅବସ୍ଥା କ'ଣ ହେଲାଣି ତେଣୁ ଅନ୍ୟ କୌଣସି ଉପାୟ ନାହିଁ କଳିଯୁଗରେ କେବଳ ଏକମାତ୍ର ଧର୍ମ ହେଉଛି ଭଗବାନ ନାମ ମାଧ୍ୟମରେ ଆମେ ଭଗବାନ ପ୍ରାପ୍ତ ହେବା ତେଣୁ ସେଇ ନାମ ପ୍ରଦାନ କରି ନାମ ଦିଆ ଭକ୍ତ କହିଲ ସେମାନେ ସବୁ ଭକ୍ତ କଲେ ସ୍ୱୟଂ ଭଗବାନ ସେଠି ଅଛନ୍ତି ଏବଂ ସେମାନେ ମଧ୍ୟ ଭଗବାନଙ୍କ ପାଦପଦ୍ମରେ ଆଶ୍ରୟ ନେଲେ କିନ୍ତୁ ସେମାନେ ଭକ୍ତ ହେଇଗଲେ ନାମ ଦିଆ ଭକ୍ତ କହିଲ ଏବଂ ବଡ଼ାୟଣ ପଣ୍ଡିତ ତାଙ୍କୁ ସବୁ ମଧ୍ୟ ପାଠ ପଢ଼େଇକିରି ତାଙ୍କୁ ପଣ୍ଡିତ କରିଦେଲେ ପଣ୍ଡିତର ଅନେକ ସଂଜ୍ଞା ସବୁ ରହିଛି ଆମେ ସଂକ୍ଷେପରେ କହିବା ଆମର ଚାଣକ୍ୟ ପଣ୍ଡିତ କହିଛନ୍ତି ସେ ଜଣେ ପଣ୍ଡିତ ଚାଣକ୍ୟ ସେ କହିଛନ୍ତି ପଣ୍ଡିତ କିଏ ନା ଆତ୍ମବତ୍ ସର୍ବଭୂତେଷୁ ଆମେ ନିଜ ଭଳି ନିଜ ପାଇଁ ଯେଉଁଭଳି ଭାବରେ ଚେଷ୍ଟା କରୁଛେ କିନ୍ତୁ ସମସ୍ତଙ୍କ ପାଇଁ ମଧ୍ୟ ସେଇଭଳି ଭାବରେ ଚେଷ୍ଟା କରିବା ଆତ୍ମବତ୍ ସର୍ବଭୂତେଷୁ ଏବଂ ଲୋଷ୍ଟ୍ରବତ୍ ପରଦ୍ରବ୍ୟେଷୁ ପର ଦ୍ରବ୍ୟ ପ୍ରତି ଲୋକମାନଙ୍କର ଲୋଭ ରହିଛି ଯଦି କିଏ ମାନଙ୍କର କୌଣସି କାରଣରୁ ଛାଡ଼ିଦେଲ ଦ୍ରବ୍ୟ ଛାଡ଼ିଦେବେ ଆପଣ କେଉଁଠି ଅଛନ୍ତି କେତେବେଳେ କ'ଣ ପକେଟ୍ ମାର୍କ କ'ଣ କରୁଛନ୍ତି ଆପଣଙ୍କୁ ପକେଟ୍ ପଡ଼ିଯାଉଛି ତେଣୁ ଅନ୍ୟର ଯଦି ମାନଙ୍କର କୌଣସି କାରଣ ସେ ଛାଡ଼ି ଦେଇଗଲା ଲକ୍ଷେ ଟଙ୍କା ଛାଡ଼ି ଦେଇଗଲା ତାକୁ ଜଣେ ଯେଉଁମାନେ ପଣ୍ଡିତ ବ୍ୟକ୍ତି ସେ ଦେଖିଲେ ତାହେଲେ ସେ ତାଙ୍କୁ ଲୋଭ କରି ଲୋଷ୍ଟ୍ରବ ଟେକା କଥା ପ୍ରତି ଯେମିତି ଲୋଭ ନାହିଁ ସେଭଳି ଭାବରେ ସୁନା ବା ଟଙ୍କା ଅଛି ଯେଉଁ ତାଙ୍କର ଲୋଭ ଆସିବ ଏଗୁଡ଼ି ଭାବରେ ଯେଉଁମାନେ ଆଚରଣ ସେ ହେଉଛନ୍ତି ପଣ୍ଡିତ ଏବଂ ମାତୃବତ୍ ପର ଦାରେଶୁ ଅନ୍ୟ ସ୍ତ୍ରୀମାନଙ୍କୁ ଦେଖିଲେ ନିଜର ମା ଭଳି ତାଙ୍କୁ ଜ୍ଞାନ କରିବେ ତେଣୁ ଏଇଭଳି ଭାବରେ ଯେଉଁମାନେ ଆଚରଣ କରନ୍ତି ଯେଉଁ ବର୍ଷରେ ଛଅ ପଣ୍ଡିତ ସେମାନେ ହେଉଛନ୍ତି ପଣ୍ଡିତ ଏବଂ ଭଗବତ ଗୀତାରେ ଭଗବାନ ପଣ୍ଡିତର ସଂଜ୍ଞା ଦେଲେ ବିଦ୍ୟା ବିନୟ ସମ୍ପନ୍ନୀ ବ୍ରାହ୍ମଣୀ ଗଭୀରସ୍ତିନୀ ସୁନିଚୈବ ସୁପାଠିତ ପଣ୍ଡିତ ସଂଦର୍ଶନ ଯେଉଁମାନେ ପ୍ରକୃତ ବିଦ୍ୟା ପ୍ରାପ୍ତ ହେଇଛନ୍ତି ସେମାନେ ବିନୟତା ପ୍ରାପ୍ତ ହେବେ। ଯେଉଁମାନେ ବିଦ୍ୟା ପ୍ରାପ୍ତ ହେଇକି ଗର୍ବ ତାଙ୍କର ହେଇଛି ସେଟା ପ୍ରକୃତ ବିଦ୍ୟା ନୁହଁ। ପ୍ରକୃତ ବିଦ୍ୟା ହେଉଛି ଯେଉଁମାନେ ବିନୟ ହେବେ, ବିଦ୍ୟା ବିଦ୍ୟା ସମ୍ପନ୍ନ ବିନୟ ଯେଉଁମାନେ ହେବେ ଏବଂ ସମସ୍ତଙ୍କୁ ସମାନ ଭାବେ ଦର୍ଶନ କରିବେ। ଗୋଟେ ଗାଈ ହଉ ବା ଗୋଟେ ହାତୀ ହଉ ବା ଗୋଟେ କୁକୁର ହଉ ବା ଗୋଟେ ଚଣ୍ଡାଳ ହଉ ବା ଗୋଟେ ବ୍ରାହ୍ମଣ ହଉ ସମସ୍ତଙ୍କୁ ସେ ପଣ୍ଡିତ ସମଦର୍ଶିନ ଆତ୍ମା ବିଷୟରେ କଥା କହିଯାଉଛି। ସମଦର୍ଶିନ ଆତ୍ମାର ସେ ସବୁଠି ଦେଖିବେ, ସେ ଆତ୍ମାକୁ ଦେଖିବେ। ଯେଉଁ ଆତ୍ମା ଗୋଟେ ବ୍ରାହ୍ମଣ ହୃଦୟ ରହିଛି ସେଇ ଆତ୍ମା ଗୋଟେ ଗାଈର ହୃଦୟ ରହିଛି, ସେଇ ଆତ୍ମା ଗୋଟେ ହାତୀର ହୃଦୟ ରହିଛି, ତେଣୁ ସେ ସମାନ ସମସ୍ତଙ୍କୁ ସମାନ ଦର୍ଶନ କରିବେ। ଇଏ ହେଉଛି ପଣ୍ଡିତ। ତେଣୁ ମହାପ୍ରଭୁ କୃପାରୁ ବାଂଲାଦେଶର ବାସୀମାନେ ସେମାନେ ଭଗବାନଙ୍କ ନାମ ଗ୍ରହଣ କରି ସେମାନେ ପ୍ରକୃତ ପଣ୍ଡିତ ହେଲେ, ପ୍ରକୃତ ବିଦ୍ୱାନ ବ୍ୟକ୍ତି ହେଲେ, ଭଗବାନ ଭକ୍ତ ହେଲେ। ଜୟ ଚତୁର୍ଦ୍ଦାନୀ।
ଧର୍ମ ଅର୍ଥ କାମ ଯେଉଁ ନାଟ୍ୟ ନାଟ୍ୟ ତିନି ଥର ପାଇଛି, ଧର୍ମ ଅର୍ଥ କାମକୁ ନିରାଶ କରାହେଇଛି।
ହଁ ସେଟା ତ ରହିଛି, ଆମ ଚୈତନ୍ୟ ଚରିତାମୃତ କୁହାଯାଇଛି
ଯେ କେବଳ ନାମଟା ତା ଉପରେ ରହୁଛି ନା।
ହଁ ସବୁ ତ ନାହିଁ, ଚୈତନ୍ୟ ଚରିତାମୃତରେ ଯୋଗ ଜ୍ଞାନ ତପ ଏବଂ ଯୋଗ ଏ ତିନୋଟିକୁ ନିରାଶ କରାଯାଇଛି ବୋଲି ଚୈତନ୍ୟ ଚରିତାମୃତରେ ତାର ଏ ଯେଉଁ ମହାମନ୍ତ୍ରର ଏଟାକୁ ବର୍ଣ୍ଣନା କରାଯାଇଛି। ଅନ୍ୟ କଥା ନାସ୍ତେ ମାନେ କିଛି ନାହିଁ, ତ ଅନ୍ୟ କୌଣସି ଉପାୟ ନାହିଁ ଆଉ। ଯୋଉ ଧର୍ମ ଅର୍ଥ କାମ ଇଏ ତ ପ୍ରକୃତ ଇଏ ନୁହଁ, ପ୍ରକୃତ ଧର୍ମ ନୁହଁ।
ପାପ ତମେ କରନା।